ଜିଓସୁଅ ଷୋହଳ ପର୍ବ ପୂର୍ବ ଦିଗ ସ୍ଥିତ ଜିରିହ ଜଳ ନିକଟବର୍ତ୍ତୀ ଜିରିହ ସନ୍ନିକଟ ଜର୍ଦ୍ଦନ ଅବଧି ଜିରିହଠାରୁ ପର୍ବତମୟ ଦେଶ ଦେଇ ବୈଥେଲ ଉର୍ଦ୍ଧ୍ୱଗାମୀ ପ୍ରାନ୍ତର ଜୋସେଫ ସନ୍ତାନମାନଙ୍କର ବାଣ୍ଟ ହେଲା। ତହୁଁ ସେ ସୀମା ବୈଥେଲଠାରୁ ଲୁସ୍କୁ ଗଲା ଓ ଅର୍କୀୟ ସୀମା ଦେଇ ଅଟାରତ୍କୁ ଗଲା, ପୁଣି ପଶ୍ଚିମ ଦିଗରେ ଜାଫ୍ଲେଟିୟ ସୀମା ଆଡ଼େ ନିମ୍ନଗାମୀ ବୈଥାରଣର ସୀମା ଓ ରେସର୍ଗ ପର୍ଯ୍ୟନ୍ତ ଗଲା ଓ ତହିର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ଏହି ରୂପେ ଜୋସେଫର ସନ୍ତାନ ମନସୀ ଓ ଇଫ୍ରିୟମ୍ ଆପଣା ଆପଣା ଅଧିକାର ଗ୍ରହଣ କଲେ। ଆପଣା ଆପଣା ବଂଶ ଅନୁସାରେ ଇଫ୍ରିୟମ୍ ସନ୍ତାନଗଣର ସୀମା ଏ ରୂପେ ଥିଲା, ପୂର୍ବ ଦିଗରେ ଉଚ୍ଚତର ବୈଥାରଣ ପର୍ଯ୍ୟନ୍ତ ଅଟାରତ୍ ଅର୍ଦ୍ଧର ସେମାନଙ୍କର ଅଧିକାରର ସୀମା ହେଲା। ତହୁଁ ସେ ସୀମା ପଶ୍ଚିମ ଦିଗରେ ମିକ୍ ମଥତ୍ ଉତ୍ତରରେ ବାହାରିଗଲା। ସେଠାରୁ ସେ ସୀମା ପୂର୍ବ ଦିଗ ବୁଲି ତାନତ୍ ଶିଲ ପର୍ଯ୍ୟନ୍ତ ତହି ନିକଟ ଦେଇ ଯାଇ ପୂର୍ବ ଦିଗରେ ଜାନହକୁ ଗଲା, ପୁଣି ଜାନହଠାରୁ ଅଟାରତ୍ ଓ ନାରତ୍ ହୋଇ ଜିରିହ ପର୍ଯ୍ୟନ୍ତ ଯାଇ ଜର୍ଦ୍ଦନରେ ବାହାରିଲା। ତହୁଁ ସେ ସୀମା ତପୁହଠାରୁ ପଶ୍ଚିମ ଦିଗ ହୋଇ କାନ୍ନା ନଦୀ ଦେଇ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା। ଆପଣା ଆପଣା ବଂଶାନୁସାରେ ଇଫ୍ରିୟମ୍ ସନ୍ତାନମାନଙ୍କର ବଂଶର ଏହି ଅଧିକାର। ଏହାଛଡ଼ା ମନସୀ ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରିୟମ୍ ସନ୍ତାନଗଣର ପୃଥକ୍ ସ୍ଥିତ ଗ୍ରାମ ସମେତ ନାନା ନଗର ଥିଲା, ମାତ୍ର ସେମାନେ ଗେସରବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ। ତେଣୁ କିଣାନୀୟମାନେ ଆଜି ପର୍ଯ୍ୟନ୍ତ ଇଫ୍ରିୟମ୍ ମଧ୍ୟରେ ବାସ କରି ସେମାନଙ୍କର ବେଠିକର୍ମ କରି ଦାସ ହୋଇ ରହିଅଛନ୍ତି।